ଯଶୋଦା କହନ୍ତି ଗୋବିନ୍ଦ ଶଯ୍ୟା ପାରୁ ସେ ବସି ଉଠରେ କହ୍ନାଇ କେତେ ଅଛୁ ଶୋଇ ପ୍ରଭାତ ସମୟ ହେଲା ଆସି ପ୍ରଭାତ ସମୟ ଧ୍ୱନି